ଉପନ୍ୟାସ ଭୀମା ଭୂୟାର ଦ୍ୱିତୀୟ ପରିଚ୍ଛେଦ ଔପନ୍ୟାସିକ ଗୋପାଳ ବଲ୍ଲଭ ଦାସ କଥାରେ ଅଛି ରାଜା ବାପ ବ୍ୟବର୍ତ୍ତା ବା ଦେବାନ ମା ସେହିପରି ରାଜା ସୂର୍ଯ୍ୟ ବ୍ୟବର୍ତ୍ତା ଚନ୍ଦ୍ର ବୋଲାଯାଇପାରନ୍ତି ରାଜାଙ୍କ ପ୍ରତିଭାରେ ବ୍ୟବର୍ତ୍ତା ପ୍ରତିଭାଶାଳୀ ସେହି ଅନୁକ୍ରମରେ ସେ ଚନ୍ଦ୍ର ଓ ପ୍ରଜାଏ ତାରକାବଳୀ ଗୋଟିଏ ଚନ୍ଦ୍ର ପାଖରେ କୋଟିଏ ତାରା କିଛି ନୁହନ୍ତି ପୂର୍ଣ୍ଣମୀ ନିଶାରେ ବୁଧ ବୃହସ୍ପତି ହସ୍ତା ଚିତ୍ରା ନିଷ୍ପ୍ରଭ ପ୍ରାୟ ତାଙ୍କୁ ଖୋଜି ବାହାର କରିବା କଠିନ ସେମାନେ ପ୍ରତିରାତ୍ରରେ ପ୍ରହରୀ ପରି ଥାଇ ଜୁକ୍ ଜୁକ୍ ହେଉଥାନ୍ତି ଚନ୍ଦ୍ର ମାସକେ ପକ୍ଷେ ଦେଖାଦିଅନ୍ତି ଦିନେ ପୂର୍ଣ୍ଣ ବୋଲାନ୍ତି ଚନ୍ଦ୍ରକ୍ଷୟ ତିଥି ଘଟାଇ ଲୋକଙ୍କୁ ଉପାସ ରଖାନ୍ତି ଅଥଚ୍ ତାଙ୍କ ନାମ ନିଶାନାଥ ସୁଧାଂଶୁ ମାଳୀ ସେ ନାମରେ କୌଣସି ଗ୍ରହ ନକ୍ଷତ୍ର ଅଭିହିତ ନୁହନ୍ତି ସେଥିପାଇଁ ସେମାନେ ଅଶ୍ରୁ ବିସର୍ଜନ କରନ୍ତି ନାହିଁ କିମ୍ବା ଆପଣା ଆପଣା କାମ ଛାଡ଼ନ୍ତି ନାହିଁ ସେହିପରି ବ୍ୟବର୍ତ୍ତାଙ୍କ ବଡ଼ପଣିଆରେ ପ୍ରଜାଙ୍କର ବିଦ୍ୱେଷ ନାହିଁ ନିଜର ରୁଆ ବେହୁଡ଼ା ପଛାଉଥିଲେ ବି ବ୍ୟବର୍ତ୍ତାଙ୍କ କ୍ଷେତ ଆଗ ପାଗୁଆ କରିବାକୁ କେହି ପଛଘୁଞ୍ଚା ଦିଅନ୍ତି ନାହିଁ ଆପଣା ପଲ ଖଣ୍ଡ ଖଣ୍ଡ ହୋଇଯାଉଥିଲେ ବି ବ୍ୟବର୍ତ୍ତାଙ୍କ ଉଆସ ପାଇଁ ବେଠି କରିବାକୁ କାହାରି ହେଳା ନାହିଁ ତିନି ଓଳି ଉପାସ ଥିଲେ ବି ବ୍ୟବର୍ତ୍ତାଙ୍କ ଘିଅରେ ଖାଇ ଦୁଧରେ ଆଞ୍ଚୋଇବାର ଦେଖି କେହି ଧରସର ନୁହେଁ ଭୋକରେ ଛଟ୍ ଛଟ୍ ହେଉଥିଲେ ବି ବ୍ୟବର୍ତ୍ତାଙ୍କ ଘରେ ନାଟ ହଟରେ କାହାରି ଆପତ୍ତି ନାହିଁ ପ୍ରଜା ଓ ବ୍ୟବର୍ତ୍ତାଙ୍କର ଏପରି ପ୍ରଭେଦ ଭଲ ହେଉ ବା ମନ୍ଦ ହେଉ ଏହିପରି ନ୍ୟୁନାଧିକ ଚାଲି ଆସୁଅଛି କେହି ବିଧା ମାରି କେହି ପିଠି ଆଉଁସି ଏହା କରାଉଛି କେହି ସିଧା କେହି ବଙ୍କା ବାଟରେ କେହି ବେଠି କରାଇ କେହି ବା ପଇସା ଦେଇ ଏପରି ତାରତମ୍ୟ ରଖି ଆସୁଛନ୍ତି ଏପରି ପାର୍ଥକ୍ୟ ଭଲ ହେଉ କି ମନ୍ଦ ହେଉ ଆବଶ୍ୟକ ହେଉ କି ନ ହେଉ ତହିଁରେ କାହାରି ସୂଚନା ନାହିଁ କି ଭାବନା ନାହିଁ ଧାଙ୍ଗଡ଼ ଧାଙ୍ଗଡ଼ିଏ ଏ ଗାଁ ସେ ଗାଁ ଚାଙ୍ଗୁ ନାଚି ବୁଲନ୍ତି ଓ ବ୍ୟବର୍ତ୍ତାଙ୍କ ଘର ରମଣୀୟ ଅସୂର୍ଯ୍ୟ ପଂସା ବୋଲି ଏ ପାଖରେ କି ସେ ପାଖରେ ଘୃଣା କି ତାଡ଼ନା କି ଗଞ୍ଜଣା ନାହିଁ ବ୍ୟବର୍ତ୍ତାଙ୍କର ଯେଉଁ ଅବରୋଧ ପ୍ରଥା ଅଛି ତାହା ମୁସଲମାନ ଆଧିପତ୍ୟରୁ ହୋଇଛି ବୋଲି କଥିତ ହୋଇଥାଏ କିନ୍ତୁ ରାମଙ୍କ ବନଗମନ ବା କୁରୁପାଣ୍ଡବଙ୍କ ଅକ୍ଷୟ କ୍ରୀଡ଼ା କାଳେ ମୁସଲମାନ ନଥିଲେ କି ତାଙ୍କ ଆଧିପତ୍ୟ ନଥିଲା ଅଥଚ କୌଶଲ୍ୟାଙ୍କ ଠାରୁ ବିଦାୟ ଗ୍ରହଣ ପାଇଁ ରଘୁନାଥ ଅନ୍ତପୁରକୁ ଯାଇଥିଲେ ପୁଣି ଦୁଶାସନ ଦ୍ରୌପଦୀଙ୍କି ଅନ୍ତପୁରରୁ ଝିଙ୍କି ଘୋଷାଡ଼ି ନେଇଥିଲା ଏହା ପ୍ରକୃତରେ ହେଉ କି କାଳ୍ପନିକ ହେଉ ବାଲ୍ମୀକି ବେଦବ୍ୟାସ ଏହା ଲେଖିଥାନ୍ତୁ କି ରାମାୟଣ ମହାଭାରତରେ ଏହା କେହି ତାଳି ପକାଇଥାଉ ବା ଗୁଞ୍ଜା ଦେଇଥାଉ ଋଷି ବଚନରୁ ହେଉ କି ଉତ୍ପୀଡ଼ନରୁ ହେଉ ଏ ପ୍ରଥା ଚଳି ଆସୁଛି ଏହା ନ ମାନି ଦ୍ରାବିଡ଼ ମହାରାଷ୍ଟ୍ରବାସୀ ହିନ୍ଦୁ ହୁଅନ୍ତୁ ବା ନ ହୁଅନ୍ତୁ ଯେଉଁଠାରେ ରାଜା ବ୍ୟବର୍ତ୍ତା ଶାସ୍ତ୍ରୀ ପଟ୍ଟନାୟକ ପ୍ରଭୃତିଙ୍କ ଝୁଅ ବୋହୁଏ କଣରେ ଥାନ୍ତି ସେହି ହାଟରେ ଅଧ ହାଟେ ମାଇପ ଦେଖାଯାଆନ୍ତି ବିଲବାରିରେ ବାଟରେ ଘାଟରେ ମିଣିପଙ୍କ ସଙ୍ଗେ କାମଦାମ କରୁଥାନ୍ତି ଆତଜାତ ହେଉଥାନ୍ତି ପୁଣି ଯେଉଁ ଛୋଟରାୟ ରାୟଗୁରୁ ଛାମୁ ପଟ୍ଟନାୟକ ଝପଟ ସିଂ ଚମ୍ପଟ ସିଂ ସାହୁ ମହାଜନଙ୍କ ସ୍ତ୍ରୀ କନ୍ୟା ପୁତ୍ରବଧୂ ସାତ ଖଞ୍ଜା ଭିତରେ ଥାନ୍ତି ତାଙ୍କରି ତିନି ପୁରୁଷିଆ ଖୁଡ଼ି ଦେଠେଇ ଭାଉଜ ଭାଇ ବୋଉ ଭଉଣୀ ଭାଣିଜୀ ଭଣଜାବୋ ପ୍ରଭୃତି ବାଟରେ ଘାଟରେ ଦେଖାଯାଇଥାନ୍ତି ତହିଁରେ କିଛି ଯାଏ ନାହିଁ କି ଆସେ ନାହିଁ ଅଧିକ କି ସାଧୁ ସର୍ଦ୍ଦାରର ଘର ଯେଉଁ ରାଜ୍ୟରେ ସେ ରାଜ୍ୟର ବର୍ତ୍ତମାନ ବ୍ୟବର୍ତ୍ତା ତ୍ରିଲୋଚନ ମହାପାତ୍ରଙ୍କ ମା ଆଇ ନିଜେ ନିଜେ ହାଟରେ ବାଟରେ ଦେଖାଯାଉଥିଲେ କଣରେ ରହିବାକୁ ଘର ବି ନଥିଲା ତିନି ପୁରୁଷରେ ତିନି ବଖୁରିଆ ଘର ଚାରି ବଖୁରିଆ ହୋଇପାରୁନଥିଲା ନର ବିଷୟଙ୍କ ଘରେ ଖମାରି ଥାଇ ବାପ ଅଜା ଦିନ ନେଇଥିଲେ କିନ୍ତୁ ତ୍ରିଲୋଚନ ମହାପାତ୍ରେ ଗୋବର ଗଦାରେ ପଦ୍ମଫୁଲ ଉଦ୍ୟୋଗିନଂ ପୁରୁଷ ସିଂହ ମୋପୈତି ଲକ୍ଷ୍ମୀ ବଚନର ଜୀବନ୍ତ ଉଦାହରଣ ଆବାଲ୍ୟରୁ ପ୍ରତିଭା ବଳରେ କ୍ରମୋନ୍ନତି ସୋପାନର ଶିରୋଭାଗରେ ବ୍ୟବର୍ତ୍ତା ପଦାରୂଢ଼ ଏହାକୁ ଗର୍ଭିଣୀ ଗାଈ ବାଟ ଛାଡ଼େ ରାଜ୍ୟର ରାଜା ଏହାଙ୍କ କରତଳସ୍ଥ କାଷ୍ଠ ପିତ୍ତଳିକା ଏକା ଫଳାହାରୀ ବାବାଜୀଙ୍କ ଛଡ଼ା ଏ ଆଉ କାହାରିକୁ ମଣିଷ ବୋଲି ଗଣନ୍ତି ନାହିଁ ବାବାଜୀ ପରମାରାଧ୍ୟ ଗୁରୁ ରାଜା ମନ୍ତ୍ରୀ ବୈଦ୍ୟ ଏହା ବୋଲି ଯେ ସେ ଖରାଖିଆ ମହାଦେବଙ୍କ ନିକଟରେ ଜଙ୍ଗଲରେ ବାବାଜୀଙ୍କ ସାଙ୍ଗରେ ରୁହନ୍ତି ତା ନୁହେଁ ବାବାଜୀଙ୍କ ଆସ୍ଥାନରୁ ପ୍ରାୟ ଦେଢ଼ପା ବାଟରେ ବ୍ୟବର୍ତ୍ତାଙ୍କ ଉଆସ ଗଡ଼ ପରି ଖାଇ ଉଚ୍ଚ ପାଚେରୀ ନଥିଲେ ହେଁ ବ୍ୟବର୍ତ୍ତାଙ୍କ ଉଚ୍ଚ ପିଣ୍ଡା ବଡ଼ ବଡ଼ ଧୂଳିଆ ଘରର ପାଞ୍ଚ ପୁରୁଷ ଷୋଳେଇ ଖଞ୍ଜା ଦେଖିଲେ କୌଣସି ଭ୍ରମ ହେବାର ନାହିଁ। ଧୋବା, ଭଣ୍ଡାରୀ, କରଣ, ବ୍ରାହ୍ମଣ, ସାହୁ, ମହାଜନ ପ୍ରଭୃତିଙ୍କ ଘର ମଧ୍ୟରେ ତାଙ୍କ ଘର ତାରାମଣ୍ଡଳୀରେ ଚନ୍ଦ୍ର, କମଳା, ବିମଳା ପ୍ରଭୃତିଙ୍କ ମନ୍ଦିର ମଧ୍ୟରେ ବଡ଼ ଦେଉଳ ପରି ବିରାଜୁଛି। ତହିଁରେ ପୁଣି ଚୌପାଢ଼ି ଉପରେ ତଳେ କେତେ ବ୍ରାହ୍ମଣେ, କେତେ ପଣ୍ଡିତେ, କେତେ ଭଲ ଲୋକିଆ, ପୁଣି କେତେ ଗୁହାରିଆ ବସିଛନ୍ତି। କାବୁଲୀ ବନାରସୀ ମହାଜନ ସୌଦାଗରର ମଧ୍ୟ ଅଭାବ ନାହାନ୍ତି। ଏଠାରେ ସବୁବେଳେ ଯେତେ ଲୋକ ରାଜଦ୍ୱାର ସେପରି କ୍ୱଚିତ ଦେଖାଯାଆନ୍ତି। ଏତେ ଲୋକ ଅଛନ୍ତି କିନ୍ତୁ ବର୍ତ୍ତମାନ ବ୍ୟବର୍ତ୍ତା ନାହାନ୍ତି। ସେ ଥିଲେ ବି ବ୍ୟବର୍ତ୍ତାଙ୍କ ଭିତର କଥା କ'ଣ ଜଣାଯାଇ ନପାରେ। ସେ ପ୍ରକୃତ ଭଲ କି ମନ୍ଦ ପ୍ରକାଶ ହୋଇନପାରେ, କାରଣ ଯାହାର ଯେପରି ଭାବନା ତାକୁ ବ୍ୟବର୍ତ୍ତା ସେପରି। ସେ କେତେ ଲୋକଙ୍କୁ କଠୋର ଦଣ୍ଡ ଦେଉଛନ୍ତି, କେତେ ଲୋକଙ୍କୁ ଅନ୍ନବସ୍ତ୍ର ଦେଉଛନ୍ତି, କେତେ କଥା ଗୋପନ କରିଦେବାକୁ ବାଧ୍ୟ, ପୁଣି କେତେକଙ୍କ ସ୍ଥଳରେ ସ୍ପଷ୍ଟ କଥା ନ କହିଲେ ନ ଚଳେ। ଉପସ୍ଥିତ ଲୋକଙ୍କ ମଧ୍ୟରୁ କେତେକ ନିରାଶ ହୋଇ ଫେରିଯିବେ, କେତେ ବା ଆଶା ପଛେ ପଛେ ଦୌଡ଼ିବାକୁ ଚାହିଁବେ ନାହିଁ, କେହି କେହି ବା କାନ୍ଦି କାନ୍ଦି ଯିବେ, ପୁଣି କେହି କେହି ହସି ହସି ଯିବେ। ଏଥିପାଇଁ ବ୍ୟବର୍ତ୍ତା ଦୋଷୀ କି ନିର୍ଦ୍ଦୋଷୀ, ଭଲ କି ମନ୍ଦ, ନଡ଼ିଆ କି ଆମ୍ବ ଠିକ୍ କରି ବୋଲାଯାଇ ନପାରେ। ସୁତରାଂ ଭିତରର କଥା ଜାଣିବା ନିତ୍ୟାନ୍ତ ପ୍ରୟୋଜନ, କାରଣ ନଡ଼ିଆର ପାଣି କି ଆମ୍ବର ଟାକୁଆ ବାହାରୁ ଦେଖାଯାଏ ନାହିଁ, ଅନ୍ତପୁରେ ବ୍ୟବର୍ତ୍ତାଙ୍କ ଭିତରେ କଥା ଜଣାଯିବାର ସମ୍ଭାବନା, କିନ୍ତୁ ବାହାରୁ ଉଆସ ଆଶାପ୍ରଦ ଦେଖାଯାଉ ନାହିଁ। ଗେରଦର ତିନି ପାଖେ ମୋଟମୋଟ ଉଚ୍ଚ ଉଚ୍ଚ ଶାଳ କାଠର ଘଞ୍ଚା ଘଞ୍ଚା ବେଢ଼ା, ପିମ୍ପୁଡ଼ି ଗଳିପାରିବ ନାହିଁ କି ହାତୀ ଭାଙ୍ଗିପାରିବ ନାହିଁ। କେବଳ ଦକ୍ଷିଣ ଦିଗରେ ସେପରି ବେଢ଼ା ନାହିଁ, ପୂର୍ବ ଦିଗରେ ଖଳା, ସେଠାରେ ହଳିଆ ଖମାରୀ ପ୍ରଭୃତି ଗଣ୍ଡା ଗଣ୍ଡା, ପଶ୍ଚିମ ଦିଗସ୍ଥ ପାଗାରେ ଘାସିଆର ସଇସ ଶୁଆର ପଲପଲ, ଉତ୍ତର ଦିଗେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ବାରି ପୋଖରୀ। ଏହିପରି ପରିବେଷ୍ଟିତ ହୋଇ ଯେ ପାଞ୍ଚ ଖଞ୍ଜା ଅଛି, ତାହାର ମଝି ଖଞ୍ଜା ଅନ୍ତଃପୁର, ସବୁ ଖଞ୍ଜା ଷୋଳେଇ ଖଞ୍ଜା, ସବୁ ପ୍ରତିରେ ତିନି ତିନି ବଖରା ଖଲୁରୀ ସଙ୍ଗେ ଦୀର୍ଘରେ ପାଞ୍ଚ ପାଞ୍ଚ ବଖରା ନେଇ ଏକ ଖଞ୍ଜା ନୁହେଁ। ଏଥିରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଘର ସବୁରି ମଥାନ ଶ୍ରେଣୀ ମିଳି ନଙ୍ଘା ମାରି ଚାରିଆଡ଼େ ପାଞ୍ଚ ବଖରା ଲେଖାଏ। ଚୌପାଢ଼ି ଛଡ଼ା ଆଉ ସବୁ ଘର ଭିତର ଓ ଦୁଆର ମୁହଁଠାରୁ ପିଣ୍ଡା ସବୁ ଉଞ୍ଚ ଉଞ୍ଚ, ଉପରେ ଆଟୁ, ଏକ ଖଞ୍ଜାରୁ ଅନ୍ୟ ଖଞ୍ଜାକୁ ଗୋଟିଏରୁ ଦିଓଟି ବାଟ ନାହିଁ। ଯେ ଗୋଟିଏ ଦିଓଟି ଖିଡ଼ିକି ଅଛି ତହିଁରେ ଗବାକ୍ଷ ନାମ ସାର୍ଥକ। ପୁଣି ସେସବୁ ଫୁଲ ପତ୍ର, ହାତୀ ଘୋଡ଼ା, ବାଘ ଭାଲୁ, ନରନାରୀ ଚିତ୍ରରେ ପୂର୍ଣ୍ଣ। ବିନ୍ଧାଣୀଙ୍କ ଗୁଣ ଦେଖାଇବା କି ବିଶୁଦ୍ଧ ବାୟୁ ସଞ୍ଚାଳନ ପାଇଁ ଏ ଜଳା କବାଟି ସବୁ ଅଛି, ତାହା ବ୍ୟବର୍ତ୍ତା ଜାଣନ୍ତି। ଅଜ୍ଞାନାନନ୍ଦନ ବାତ ଚୋର ପରି ଆଚରଣ କରୁଥିଲେ ତହିଁ ପାଇଁ ବିନ୍ଧାଣୀ ଦୋଷୀ ନହିପାରେ। ଏ ଯଦି ବାୟୁ ସଞ୍ଚାଳନ ଉଦ୍ଦେଶ୍ୟରେ ହୋଇଥାଏ ତେବେ ଗୃହ ମଧ୍ୟରେ ଛଣା ସୁଦ୍ଧା ପଣା ମିଳୁଥିବାର ବୋଧ ହୁଏ, କାରଣ ସ୍ୱାସ୍ଥ୍ୟ ପାଇଁ ବଡ଼ ବଡ଼ ଖିଡ଼କି, ଜାନାଲା, ଖଡ଼ଖଡ଼ିଆ ପ୍ରଭୃତି ବିଜ୍ଞାନ ଲୋଡ଼ୁଥିଲେ ହେଁ ଏହା ବ୍ୟବର୍ତ୍ତା ବା ଅନ୍ୟ କାହାରି ଘରେ ଦେଖାଶୁଣା ନାହିଁ। ସେସବୁ ଲୋଡ଼ା ଥିଲା ପରି ଜଣାପଡ଼ୁନାହିଁ, କାରଣ ରାଜ୍ୟରେ ସ୍ୱର୍ଗୀୟ ଚନ୍ଦ୍ରଶେଖର ବା ପଠାଣି ସାମନ୍ତଙ୍କ ପରି ପାଟଯୋଶୀ, ପଦ୍ୟାଳଙ୍କାର, ତର୍କାଳଙ୍କାର, ପଣ୍ଡିତ ବା ବ୍ୟବର୍ତ୍ତାଙ୍କ ପରି ହୃଷ୍ଟପୃଷ୍ଟ ସବଳ ଧନୁର୍ଦ୍ଧର ଲୋକଙ୍କର ଅଭାବ ନାହିଁ। ସବୁବେଳେ ଜୀର୍ଣ୍ଣ ଶୀର୍ଣ୍ଣ କଳେବର ଧାରଣ ପାଇଁ ଡାକ୍ତର ବୈଦ୍ୟଙ୍କ ବ୍ୟବସ୍ଥା ଘେନି ପଥି ଧାରଣାରେ ଚଳିବାକୁ ହେଉନାହିଁ, ବରଂ କଞ୍ଚା ଦରସି ଝାଖାଇ ଲୋକେ ହୁସ୍ ହୁସ୍ ଭୁସ୍ ଭୁସ୍ ବୁଲୁଛନ୍ତି। ସେ ଯାହା ହେଉ, ଦେଉଳ ଉପରେ ଠାକୁର ଠାକୁରାଣୀଙ୍କ ଆୟୁଧ ଚକ୍ର ତ୍ରିଶୂଳ ପରି ବ୍ୟବର୍ତ୍ତାଙ୍କର ଯଥେଷ୍ଟ ପରିହାରୀଙ୍କର କଟକଣା। ପୁର ବାହାରେ ଗଣ୍ଡା ଗଣ୍ଡା ଭେଣ୍ଡା ଭେଣ୍ଡା ପାଇକେ ଖଣ୍ଡା ବା ଦଣ୍ଡା ଧରି ବୁଲୁଛନ୍ତି, ଭିତରକୁ ଭିତରକୁ ପଢ଼ିଆରିଏ ବଛା ବଛା ବୁଢ଼ା ଲୋକ, କିନ୍ତୁ ସ୍ତ୍ରୀ ପ୍ରହରୀଙ୍କ ବେଳକୁ ଅନ୍ୟ ପ୍ରକାରର। ବାହାରେ ଦନ୍ତହୀନା ଶୁଭ୍ର କେଶିଏ, ଭିତରକୁ ଭିତରକୁ କ୍ରମେ ଯୁବତୀଏ। ସ୍ତ୍ରୀ ପୁରୁଷଙ୍କ ମିଳନସ୍ଥଳରେ ଏକ ଦିଗରେ ନିତ୍ୟାନ୍ତ ବୃଦ୍ଧ, ଅପର ଦିଗରେ ଅତି ବୃଦ୍ଧା। ସୁତରାଂ ବ୍ୟବର୍ତ୍ତାଙ୍କର ଭାଇ ବନ୍ଧୁ ସ୍ତ୍ରୀ ଲୋକେ ଅନ୍ତପୁର ବାସିନୀ ହୁଅନ୍ତୁ ବା ନ ହୁଅନ୍ତୁ, ବାହାର କଥା ପଦକ ରଣବାଜ ସିଂହ ରାଉତରାୟ ପ୍ରଭୃତିଙ୍କ ଠାରୁ ରସକଳା, ଚିତ୍ରକଳା ରମିତକ୍ଷୀଙ୍କ ତୁଣ୍ଡରେ ବ୍ୟବର୍ତ୍ତାଙ୍କ ଠାରେ ପହଞ୍ଚେ। ସୁତରାଂ ବ୍ୟବର୍ତ୍ତାଙ୍କର ଭାଇ ବନ୍ଧୁଙ୍କ ସ୍ତ୍ରୀ ଲୋକେ ଅନ୍ତପୁର ବାସିନୀ ହୁଅନ୍ତୁ ବା ନ ହୁଅନ୍ତୁ, ବାହାର କଥାପଦକ ରଣବାଜ ସିଂହ ରାଉତରା ପ୍ରଭୃତିଙ୍କ ଠାରୁ ଯାଇ ରସକଳା, ଚିତ୍ରକଳା ରମିତକ୍ଷୀଙ୍କ ତୁଣ୍ଡରେ ବ୍ୟବର୍ତ୍ତାଣୀଙ୍କ ଠାରେ ପହଞ୍ଚେ। ଏହା ଭଲ କି ମନ୍ଦ ତାହା ରଜା ବା ତାଙ୍କ ବ୍ୟବର୍ତ୍ତା ଜାଣନ୍ତି। ତେବେ ଯେ ଅନ୍ତଃପୁରରେ ଥାଇ ଅନ୍ୟ ସ୍ତ୍ରୀ ପୁରୁଷଙ୍କୁ ଦେଖିବାକୁ ପାଆନ୍ତି ନାହିଁ, ସେମାନେ ହାଟୁଆଣି ବାରବୋଲି ପ୍ରଭୃତିଙ୍କ ପରି ଚତୁରା ନୁହନ୍ତି କି ସତକୁ ମିଛ, ମିଛକୁ ସତ କରନ୍ତି ନାହିଁ। ପୁଣି କେହି କେହି ଆପଣାର ମତାମତକୁ ଅନ୍ତଃପୁର ବାସିନୀଙ୍କର ବୋଲି ପ୍ରକାଶ କରି ଇହ କାଳରେ ବୈତରଣୀ ପାର ହୋଇଥାନ୍ତି। ଏପରି କଟକଣା ଥିଲେ ମଧ୍ୟ କାନ୍ଥ ବାଡ଼ର ଆଖି କାନ ଥିବାର କଥିତ ହୁଏ। ପୁଣି ପଣପଣ ଧାଇ ମୁଦୁସୁଲିଙ୍କ ମଧ୍ୟରୁ କେତେକ ବ୍ୟବର୍ତ୍ତାଙ୍କ ଉଆସ ଛାଡ଼ି ଚାଲିଯାଇଛନ୍ତି ଓ ଯାଉଛନ୍ତି। ସେମାନେ କେତେ କଥା କହି ବୁଲୁଛନ୍ତି, କିନ୍ତୁ କେହି ଶପଥ କି ସତ୍ୟ ପ୍ରତିଜ୍ଞା କରି କିଛି କହୁନାହିଁ। ସୁତରାଂ ସେସବୁ କଥା କେତେଦୂର ବିଶ୍ୱାସଯୋଗ୍ୟ ବୋଲାଯାଇନପାରେ। ଏପରି କଥା ଅନେକ ସତ ହୋଇଥାଏ, ପୁଣି ମିଛ ବି ହୋଇଥାଏ। ସେ ଯାହା ହେଉ, ରାଜା କରଗତ ଥିବାରୁ ସେ କଥାକୁ ବ୍ୟବର୍ତ୍ତାଙ୍କର ସୂଚନା ନାହିଁ, କିନ୍ତୁ ଏହାର ଫଳାଫଳ ଯିବାର ନୁହେଁ। ଗୁଡ଼ ଅନ୍ଧାରରେ ଖାଇଲେ ଗୁଡ଼ ଓ ଆଲୁଅରେ ଖାଇଲେ ବି ଗୁଡ଼। ଧର୍ମ ଦ୍ୱାରା ଯେ ପାଞ୍ଜି ଲେଖା ହେଉଛି, ତହିଁରେ ସାନ ବଡ଼ ପାପ ପୁଣ୍ୟ ସବୁ ବସୁଛି, ପୁଣି ସେହି ଅନୁସାରେ ଫଳାଫଳ ବାହାରୁଛି। ଚୋର ଘର ନୀତି ଅନ୍ଧାର ହେଉନାହିଁ, ସୁତରାଂ ଶୁଣା କଥାର ସତ ମିଛ ଆପେ ପ୍ରକାଶ ପାଇବ। ବର୍ତ୍ତମାନ ବ୍ୟବର୍ତ୍ତା ବ୍ୟବର୍ତ୍ତାଣୀଙ୍କର ନିରୋଳ କଥା ଯାହା ଶୁଣାଯାଇଅଛି ତାହା ଲେଖାଯାଉଅଛି, ତାହାର ସତ୍ୟାସତ୍ୟ ପ୍ରମାଣିତ ହେଲାରୁ ବ୍ୟବର୍ତ୍ତାଙ୍କର ସ୍ୱଭାବ ଚରିତ ବୁଦ୍ଧି ବିଦ୍ୟା କଳକୌଶଳ ବୁଝାଯିବ। ମଝିପୁରରେ ବ୍ୟବର୍ତ୍ତା ବ୍ୟବର୍ତ୍ତାଣୀ ବସିଛନ୍ତି, ରାମି ସ୍ୱାମୀ ପାରି ସାରି ପ୍ରଭୃତି ଏଣେତେଣେ ଯିବା ଆସିବା କରୁଛନ୍ତି, କାମ କିଛି ନାହିଁ। ତଥାପି ନହର ପହର ନହେଲେ ନ ଚଳେ, ତାର କାରଣ ବା ଉଦ୍ଦେଶ୍ୟ ସେମାନେ ନିଜେ ନିଜେ ଜାଣୁଥିବେ। କିନ୍ତୁ ବ୍ୟବର୍ତ୍ତା ବ୍ୟବର୍ତ୍ତାଣୀଙ୍କ ନିକଟରେ କେହି ସୁଦ୍ଧା ପାନବଟା ବା ପିକଦାନୀ ଧରିନାହିଁ, କେବଳ ଦୁଇଜଣ ବୁଢ଼ି ବସିଛନ୍ତି। ସେମାନଙ୍କର ତୁଣ୍ଡ ହଲିବାକୁ ନାହିଁ, ସେ ଦୁହେଁ ବ୍ୟବର୍ତ୍ତାଣୀଙ୍କର ବାପ ଘରୁ ଆସିଛନ୍ତି। ଯେ ଆଜ୍ଞା ହେବ କେବଳ ତାହା ଅନ୍ୟ ଲୋକକୁ ଜଣାଇ ଦେବା ପାଇଁ ସେ ଦୁହେଁ ଉପବିଷ୍ଟା। ବ୍ୟବର୍ତ୍ତା ଝୋଲାମାଳି ମୁଣ୍ଡରେ ଲଗାଇବାରୁ ବ୍ୟବର୍ତ୍ତାଣୀ କହିଲେ, ନରରେ ଆଉ ବାବାଜୀଙ୍କ କତିରେ ତ ଦିନ ରାତି, କେତେବେଳେ ବଣା କଣା ହୋଇ ଟିକେ ଭିତରକୁ ଆଇଲେ ଖାଲି କ'ଣ ମାଳି ଧରି ତୁନି ହୋଇ ମୁନି ପରିଥିବ। ବ୍ୟବର୍ତ୍ତା, ତୁମ କଥା ଆଗେ ଶୁଣେ। ବ୍ୟବର୍ତ୍ତାଣୀ, ମୋରି କଥା ମୁଁ କହୁଛି, କହ୍ନା ଲାଗି ସିନା ଗାଈ ଗୁହାଳ, ତମ କଥା ସିନା କହୁଛି। ବ୍ୟବର୍ତ୍ତା, ମୋ କଥା କହିଲେ କ'ଣ ହେବ? ବ୍ୟବର୍ତ୍ତାଣୀ, ଆମ ଭିତରେ କିଛି ହେବ ନାହିଁ ବୋଲି କିଏ ନ ଜାଣେ, କିଛି ନୋହିବ ବୋଲି କିଛି ଶୁଣିବା ବି ନାହିଁ। ବ୍ୟବର୍ତ୍ତା, ଶୁଣିଲେ କ'ଣ ମିଳିବ? ବ୍ୟବର୍ତ୍ତାଣୀ, କିଛି ନ ମିଳିଲେ କି କିଛି ଶୁଣିବାର ନୁହେଁ। ବ୍ୟବର୍ତ୍ତା, କେତେ କଥା ଅଛି, କେଉଁ କଥାକୁ ମନ ହୋଇଛି? ବ୍ୟବର୍ତ୍ତା, ସବୁ କଥା କି କୁହାଯାଇପାରେ? ବ୍ୟବର୍ତ୍ତାଣୀ, ସବୁ କଥା କହିଲେ କିଏ ଶୁଣୁଛି? ଆଉ ତ କେହି ନାହିଁ, ଏଇ ଦରମଲା ବୁଢ଼ୀ ଦୁଇଟା ସାତ କବାଟ ଡେଇଁ ଦାଣ୍ଡରେ ଏ କିଛି କହିବାକୁ ଯାଉଛନ୍ତି ନା ମୁଁ ଯାଉଛି? ବ୍ୟବର୍ତ୍ତା, ତା ନୁହେଁ ଯେ। ବ୍ୟବର୍ତ୍ତାଣୀ, ତେବେ କି ମୋତେ ପତିଆରା ନାହିଁ, ମୋ ଦେହ କିଛି ହେବ ବି ନାହିଁ? ବ୍ୟବର୍ତ୍ତା, ମୁଁ ଯାହା କହୁଛି ତାହା ଆଗେ ଶୁଣ। ବ୍ୟବର୍ତ୍ତାଣୀ, କ'ଣ କହୁଛ କୁହ? ବ୍ୟବର୍ତ୍ତା, କେତେ କଥା ଅଛି, ସବୁ କହିଲା ବେଳକୁ ଦିନ ରାତି ଅଣ୍ଟିବ ନାହିଁ। ତେବେ ଯେଉଁ କଥାକୁ ତମର ମନ ହୋଇଥିବ ସେ କଥା କହିଲେ ସିନା ହେବ। ବ୍ୟବର୍ତ୍ତାଣୀ, ଯେଉଁଥିପାଇଁ ବାବାଜୀଙ୍କ ସାଙ୍ଗରେ ଏତେ ଦିନ ହେଲା ଲାଗିଥିଲ। ବ୍ୟବର୍ତ୍ତା, ଆଜି ରାତି କଥା ଠିକ ହୋଇଗଲା, କାଲି କଥା ଦେଖାଯାଉ। ବ୍ୟବର୍ତ୍ତାଣୀ, କ'ଣ କିପରି ହେବ? ବ୍ୟବର୍ତ୍ତା, ଆଜି ରାତ୍ରରେ ରାଜାଙ୍କ ଉପରେ ଶନି ମହାଗ୍ରହଙ୍କର ଭାରି ଉତ୍ପାତ ହେବ। ବ୍ୟବର୍ତ୍ତାଣୀ, ଉତ୍ପାତ ହେବା କଥା ତ ପାଟଯୋଶୀ ଆଗରୁ କହିଥିଲେ, କ'ଣ କ'ଣ ହେବ ତାହା କିଛି ବାବାଜୀ କହିଲେ? ବ୍ୟବର୍ତ୍ତା, ବାବାଜୀ କହିଲେ ଅଧରାତି ଉତ୍ତାରୁ ଘରେ ଦୁମ୍ଦୁମ୍ ଶବ୍ଦ ହେବ, ରାଜାଙ୍କର ପଲଙ୍କ ଦୋହଲିବ, ସାବଧାନ ନ ରହିଲେ ରାଜାଙ୍କର ଭାରି ଶାରୀରିକ ଓ ମାନସିକ ଅନିଷ୍ଟ ହେବ। ଏ ଅନିଷ୍ଟ ନ ହେବା ପାଇଁ ବ୍ୟବସ୍ଥା କରାଯାଉଛି। ଦନେଇ ଖିଲମତିଆ ନିଜେ ବାବାଜୀଙ୍କ ମୁହଁରୁ ଶୁଣିଗଲା, ନିଜେ ରାଜାଙ୍କୁ ଜଣାଇବ। ବ୍ୟବର୍ତ୍ତାଣୀ, ସବୁ ହୋଇପାରିବ ତ? ବ୍ୟବର୍ତ୍ତା, ଯାହା ଯେପରି କହିବାକୁ ହେବ, ବାରମ୍ବାର ପାଖ ଲୋକଙ୍କୁ ବତେଇ ଦିଆଯାଇଛି, ଟଙ୍କା ବି ଦିଆଯାଇଛି, କିଛି ଟିକେ ଆଡ଼ବାଙ୍କ ହେଲେ ସଭିଙ୍କି ଗୋଟି ଗୋଟି କରି ଶୁଳିରେ ଚଢ଼ାଇବି ନାହିଁ। ବ୍ୟବର୍ତ୍ତାଣୀ, ଏହା କହୁଛ? ପୁଣି କହୁଛ ଯେ ସାବଧାନ ରହିବା ପାଇଁ ରାଜାଙ୍କ ପାଖକୁ ଖବର ଗଲା? ବ୍ୟବର୍ତ୍ତା, ଶୋଇଲା ବେଳେ ଲାଗି ହେବା ପାଇଁ ଓ ଘରେ ପକାଇବା ପାଇଁ ବାବାଜୀ ଯେ ପଞ୍ଚାମୃତ ପଠେଇବେ, ତହିଁରେ ଗଞ୍ଜେଇ ଅର୍କ ଦେବେ। ବ୍ୟବର୍ତ୍ତାଣୀ, ଧନ୍ୟ ତୁମେ, ଦେଖିଲା ପରି ତମ ବାପା ମା ଏପରି ନାଁଟା ଦେଇଥିଲେ। ମଣିଷର ସିନା ଦୁଇଟା ଆଖି, ସତକୁ ସତ ତୁମର ତିନିଟା ଆଖି। ବ୍ୟବର୍ତ୍ତା, ଆଚ୍ଛା ସେ ତ ଯାହା ହେବାର ହେବ, ନର ବିଷୟଙ୍କର ଯେ ଘର ପଡ଼ିଗଲା ତହିଁକି ତମେ କି କଲ? ବେବର୍ତ୍ତାଣୀ, ହଁ ସତେ ତ ସେ ଗୋଟାଏ କଥା ଅଛି, ଚମ୍ପା ମା ବୁଢ଼ୀକୁ ପଠାଇଥିଲି, ସେ ଅନେକ ବୋଧଶୋଧ କରିକି ଆଇଲା, ଡାଲି ଚାଉଳ ଘିଅ ତେଲ ଲୁଣ ସବୁ ଜିନିଷ ପଠାଇ ଦେଇଛି। ବେବର୍ତ୍ତା, ଠିକ ହୋଇଛି, ମୋ ବୁଦ୍ଧିରୁ ତମ ବୁଦ୍ଧିଟା କମ୍ ହେଲା ଆଉ କ'ଣ, ସମସ୍ତେ ଜାଣନ୍ତି ଯେ ତ୍ରିଲୋଚନଙ୍କର ସ୍ତ୍ରୀ ତ୍ରିଲୋଚନୀ। ବେବର୍ତ୍ତାଣୀ, ମୁଁ କ'ଣ ଗୁଡ଼ାଏ କରି ପକାଇଲି କି? ବେବର୍ତ୍ତା, ତୁମେ ଜାଣ ଯେ ମୁଁ ଘର ପୋଡ଼େଇ ଦେଇଛି, କି କରିବାକୁ ହେବ ତମକୁ କିଛି କହିପାରୁନଥିଲି, ତେବେ ବି ଜହିଁରେ ମୋ କଥା ଜଣା ନ ପଡ଼ିବ ଆଉ ଲୋକେ ଭଲ କହିବେ, ସେସବୁ ଆପେ ଆପେ କଲ, ଆଉ ବେଶୀ କ'ଣ କରନ୍ତ କି? ବେବର୍ତ୍ତାଣୀ, ନକଲେ ହୁଅନ୍ତା କିପରି, ତାହା ଘରେ ବନ୍ଧୁ କରିବାକୁ ଏତେ କଥା, ତୁମ୍ଭର ମିଣିପିରେ ମିଣିପିରେ ଯାହା ହେଉ ଯାହା କଲି, ତାହା ନ କରିଥିଲେ ଯେ ବୋହୁ ହୋଇ ଆସିବ ତା ମୁହଁକୁ ଚାହିଁବି କିପରି, ସେବା ମନେ କରିବ କ'ଣ? ବେବର୍ତ୍ତା, ବଡ଼ ଭାଇ ତ ରାଜି ହେଲାଣି, ତେବେ ବି ଚନ୍ଦ୍ରା ହାଁ ହାଁ ଟାଣ ଭାଙ୍ଗୁ ନାହିଁ, ତା ସାଙ୍ଗକୁ ତା ମା ରାଣ୍ଡି ମିଳିଛି, ସେ ଦୁହେଁ ରାଜି ରହିବା ଯାଏ କ'ଣ ହେଲାଣି? ବେବର୍ତ୍ତାଣୀ, ତମକୁ ସେ ପାରିବେ, ଘର ପଡ଼ିଗଲାଣି, ଏଣିକି ସଭିଏ ନଇଁ ପଡ଼ିବେ, ଯେବେ ଆଜି କଥାରେ ଭଲ ହୋଇଯାଏ ରଜା ବି ତୁନି ହୋଇ ରହିପାରିବେ ନାହିଁ। ବେବର୍ତ୍ତା, ହାତ ଗଣ୍ଠି ନ ପଡ଼ିବା ଯାଏ ପତିଆରା କ'ଣ, ସମସ୍ତେ କହନ୍ତି ବରକନ୍ୟା ପ୍ରଜାପତି ଘଟସୂତ୍ର କଥା, ଆମ୍ଭେ ତ ତାହା ମାନୁନଥାଇ, ଦେଖାଯାଉ କ'ଣ ହେଉଛି। ବେବର୍ତ୍ତାଣୀ, ଜାତି ମାନ ମର୍ଯ୍ୟାଦା ଧନ ଦୌଲତ ଭିତରୁ କେଉଁଥିରେ ମୋ ବାପ ଘର ହାଳିକି ତା ଘର ବଡ଼ ଯେ ସେଠି ବନ୍ଧୁ କରିବାକୁ ଏତେ ଜିଦି ଲାଗିଛି। ବେବର୍ତ୍ତା, ଏକଥା ମୋତେ ପଚାରୁଛ? ଦେଖୁନା ଯେ ତୁମ ବାପ ଘର ଏ ରାଜ୍ୟରେ ନୁହେଁ, ତା ଘରୁ କାଳେ ବେବର୍ତ୍ତା ହୋଇ ଆସୁଥିଲେ, ମୁଁ ବୋଲି ତାହା ଭାଙ୍ଗିଲି, ତେବେ ବି ରାଜ୍ୟ ଲୋକେ ତା ଘରକୁ ମାନୁଛନ୍ତି, ବାହାଘରେ ଘୋଡ଼ା ପାଲିଙ୍କି ଦାନ ଯୌତୁକ ମିଳିବ ନାହିଁ ସତ, ଆଉ ଯେ ଲାଭ ତାହା ପୁଣି ତମକୁ ବୁଝାଇବାକୁ ହେବ। ବେବର୍ତ୍ତାଣୀ, ସେ ତ ଆକାଶ କଇଁଆ ଚିଲିକା ମାଛ କଥା, କଥାରେ କହନ୍ତି ଏ ଶାଲ କ୍ଷେତ ଘରେ ପଶୁ ଆରକୁ ହାଡ଼ି ବାଉରି ଚଷୁ, ଏଇ କ୍ଷଣିକା କଥାର କି କରୁଛ କହିଲ? ବେବର୍ତ୍ତା, ଏଇ କ୍ଷଣିକା କଥା କ'ଣ? ବେବର୍ତ୍ତାଣୀ, ଟଙ୍କା ଗୁଡ଼ା ଯେ ପଡ଼ି ରହିଲା। ବେବର୍ତ୍ତା, କରଜ ଲଗାଇ ଦେଉନ। ବେବର୍ତ୍ତାଣୀ, ଖଜଣା ପାଇଁ ତେମେ ଧରପଗଡ଼ ମାରପିଟ ନ କଲେ ଶୋଇକି ଦେଢ଼ି ସୁଧରେ କେହି ଟଙ୍କା ନେଉଛି? ବେବର୍ତ୍ତା, ଏତେ ଟଙ୍କା ରଖି କ'ଣ କରିବ? ବେବର୍ତ୍ତାଣୀ, ତମେ ଜାଣ ନାହିଁ ଯେ ମୋତେ ପଚାରୁଛ? ବେବର୍ତ୍ତା, ମୁଁ ଜାଣିଲେ ବି ତେମେ କ'ଣ ଜାଣିଛ ଟିକେ ଶୁଣେ। ବେବର୍ତ୍ତାଣୀ, ଯେବେ ପଚାରିଲ ସତ କହିଲେ କିଛି ଅଡ଼ୁଆ ବୁଝିବ ନାହିଁ ତ? ବେବର୍ତ୍ତା, ତମ କଥା ଅଡ଼ୁଆ ବୁଝିବି ତ ଆଉ ବୁଝିବି କ'ଣ? ବେବର୍ତ୍ତାଣୀ, ମୋତେ ପଚାରୁଛ? ତୁମେ କି ନ ଜାଣ ଯେ ଆଖି ବୁଝିବା ସାଙ୍ଗେ ସାଙ୍ଗେ ବେବର୍ତ୍ତାଙ୍କର ଲୁଗା ପଟା ଧାନ ଚାଉଳ କଂସା ଲୋଟା ରଜାଘର ଗନ୍ତାଘରକୁ ବୁହା ହୋଇ ଲାଗେ, ଆଉ ଗାଈ ମଇଁଷି ଛେଳି ମେଣ୍ଢା ହାତୀଘୋଡ଼ା ଅଡ଼ା ଲାଗନ୍ତି, ଆଗେ ଏସବୁ ଯାଇସାରିଲେ ପଛେ ଯାଇ ବେବର୍ତ୍ତାଙ୍କ ଶବ ଉଠେ, ତା ନହେଇଥିଲେ ସାତ ପୁରୁଷ ହେଲା ବେବର୍ତ୍ତାଇ କରି ନଅର ବିଷୟ ଘର ଏପରି ହୋଇଥାନ୍ତା, ଏତେବେଳକୁ ତ ତା ଘରକୁ ରଜାଘର ପଡ଼ୁନଥାନ୍ତା, ଟଙ୍କା ଯାହା ଥାଏ ଖାଲି ସେଇଥିରୁ କିଛି ରହିଯାଏ, ସେତିକି ପୁଅ ମାଇପଙ୍କର ଆଶ୍ରା। ବେବର୍ତ୍ତା, ଏତେ ବର୍ଷ ହେଲା ଶୋଇ ଦେଢ଼ିରେ ଟଙ୍କା ଲଗାଇ ଆସୁଥିଲ, ଏ ବର୍ଷ ନ ହେଲା? ବେବର୍ତ୍ତାଣୀ, ଏ ବର୍ଷ କାହିଁକି ନ ହେବ? ବେବର୍ତ୍ତା, ଏ ବର୍ଷ ଲଢ଼େଇ ହେବ। ବେବର୍ତ୍ତାଣୀ, ସେ ତ ଭଲ କଥା, ରସଦ ପାଇଁ ଜୁଲମ ଜବରଦସ୍ତି ଦରକାର, ରଜାଘର ଖମାରରୁ ଧାନ ଚାଉଳ ବିରି ମୁଗ ବିକ୍ରି କରାଇ ତହି ସଙ୍ଗେ ସଙ୍ଗେ ଆମ ଖମାରର ଜିନିଷ ବି ବିକ୍ରି ହେଉ, ପଇସା କମାଲ ତିନି ପଇସାରେ ବିକିଲେ ରଜାଘରର ଲାଭ, ଆମର ବି କିଛି ପଇସା ହୋଇଯିବ, ପୋର ବି ପଇସାକ ଦେଢ଼ ଦୁଇ ପଇସା ହେବ, ତେଣେ ପାଇକ ବେଠିଆଙ୍କୁ ଖୁଆଇ ତାଙ୍କ ପାଖରେ ଭଲେଇ ହୁଅ। ବେବର୍ତ୍ତା, ଧନ୍ୟ ତୁମର ବୁଦ୍ଧି ବିଚାର, ଏକା ବାଟୁଳିକେ ଗଣ୍ଡାଏ ଚଢ଼େଇ। ଏହି ସମୟରେ ଜଣେ ମୁଦୁସୁଲି ଆସି କହିଲା ଯେ ରଜାଙ୍କର କି ଖବର ଘେନି ଖିଲମତିଆ ମଦନ ପାଇକରା ଠିଆ ହୋଇଛି, ଏଥିରେ କଥାବାର୍ତ୍ତା ବନ୍ଦ ହେଲା, ତରତରରେ ଉଠି ବେବର୍ତ୍ତା ସେଠାରୁ ଚାଲିଗଲେ, ବେବର୍ତ୍ତାଣୀ ମଧ୍ୟ ଅନ୍ୟ ଆଡ଼େ ଗଲେ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଉପନ୍ୟାସ ଭୀମା ଭୂୟାଁର ଦ୍ୱିତୀୟ ପରିଚ୍ଛେଦ। ରହିଲୁ, ନମସ୍କାର।